ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
বন্ধু করুণা সিন্ধু প্রেম তোমার অটে অসীম পাপীর বন্ধু করুণা সিন্ধু প্রেম তোমার অটে অসীম তুম নাম এ জীবনে দেই ଚରଣ ଆହେ ସତ୍ୟ ସନାତନ ପାପୀର ବନ୍ଧୁ କରୁଣା ସିନ୍ଧୁ।
ପ୍ରିୟ ବନ୍ଧୁଗଣ, ମୁଁ ପୁଣି ଥରେ ଆପଣ ପ୍ରତ୍ୟେକଙ୍କୁ ଏ ସ୍ୱାସ୍ଥ୍ୟ ବିଷୟକୁ ସୂଚନାରେ ସ୍ୱାଗତ କରୁଅଛି। ଆଜି ଆମେ ଜାଣିବା ଏହି କଟି ଯନ୍ତ୍ରଣାର ନିରୋଧକ ବିଷୟରେ ଆଉ ଚିକିତ୍ସା ବିଷୟରେ। ଶାରୀରିକ ଅସୁସ୍ଥତା ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ କଟି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ। କଟି ଯନ୍ତ୍ରଣାର କାରଣ ଜାଣିବା ନିମନ୍ତେ ଏକ୍ସରେ, ସିଟି ସ୍କାନ୍ ଓ MRI ଭଳି ପ୍ରତିବିମ୍ବ ପରୀକ୍ଷା କରିବା ନିମନ୍ତେ ଡାକ୍ତର ତଥା ରୋଗୀମାନଙ୍କର ଆଗ୍ରହ ଯୋଗୁଁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏ ସମସ୍ତ ଅଦରକାରୀ। ପରୀକ୍ଷା କରନ୍ତୁ ବା ନ କରନ୍ତୁ, ଅଧିକାଂଶ ବ୍ୟକ୍ତି ଏକ ମାସ ପରେ ଯନ୍ତ୍ରଣାରୁ ଉପଶମ ଲାଭ କରନ୍ତି। ପ୍ରତିବିମ୍ବ, ଯାହାକୁ ଇମେଜିଂ କୁହାଯାଏ, ଏହି ପରୀକ୍ଷା ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡ଼ା 1% କମ୍ କ୍ଷେତ୍ରରେ କିଛି ରୋଗ ନିର୍ଣ୍ଣୟ କରାଯାଇଥାଏ। ପ୍ରତିବିମ୍ବ ପରୀକ୍ଷାର ବିଯୁକ୍ତାତ୍ମକ ପ୍ରଭାବ ନିମନ୍ତେ ଆମେ କ'ଣ କ'ଣ ହୁଏ ତାହା ଆମେ ଦେଖିବା। ଏହି ପରୀକ୍ଷା ଦ୍ୱାରା ଶୀଘ୍ର ବା ଉନ୍ନତ ଉପଶମ ଅନୁଭବ କ୍ୱଚିତ ହୁଏ। ଏକ୍ସରେ ଓ ସିଟି ସ୍କାନ୍ ଦ୍ୱାରା ବିପଦଜନକ ବିକିରଣ ଦେହରେ ପଡ଼େ। କେତେକ ବିପଦଶୂନ୍ୟ ଅବସ୍ଥା ପରୀକ୍ଷା ଦ୍ୱାରା ପରିଲକ୍ଷିତ ହେବା ରୋଗୀ ଜାଣିପାରିଲେ ଅନ୍ୟାନ୍ୟ ପରୀକ୍ଷା ସବୁ କରିବା ନିମନ୍ତେ ଚାପ ପ୍ରୟୋଗ କରନ୍ତି, ଯାହା ଚିନ୍ତାଯୁକ୍ତ ଓ ଅଦରକାରୀ ହୋଇଥାଏ। ତୀବ୍ର ବେଦନା ଯୋଗୁଁ ଏହି ପରୀକ୍ଷା କଲାପରେ ଅନେକ ସମୟରେ ଅଦରକାରୀ ଅପରେସନ୍ ମଧ୍ୟ କରାଯାଇଥାଏ। ଏହି ପରୀକ୍ଷାଗୁଡ଼ିକ ଅତ୍ୟନ୍ତ ବ୍ୟୟ ସାପେକ୍ଷ। ଅଧିକାଂଶ କ୍ଷେତ୍ରରେ କିଛି ସପ୍ତାହ ମଧ୍ୟରେ ରୋଗ ଉପଶମ ହେଉଥିବାରୁ ଡାକ୍ତରୀ ସଂସ୍ଥା ପ୍ରତିବିମ୍ବ ପରୀକ୍ଷା କରାଇବାରେ ଅନିଚ୍ଛା ପ୍ରକାଶ କରନ୍ତି। କିଛି ସାଧାରଣ ଔଷଧ, ଶାରୀରିକ କର୍ମ, ତାପ ପ୍ରୟୋଗ ଓ ଡାକ୍ତର ପରାମର୍ଶ କ୍ରମେ ରୋଗୀ କିଛି ସପ୍ତାହ ମଧ୍ୟରେ ଉପଶମ ଲାଭ କରିପାରିବେ। କିଛି ସପ୍ତାହର ସାଧାରଣ ଉପଚାର ପରେ ଉପଶମ ନହେଲେ ଡାକ୍ତର ପ୍ରତିବିମ୍ବ ପରୀକ୍ଷା ନିମନ୍ତେ ଉପଦେଶ ଦେଇପାରନ୍ତି। ଏହାର ନିରୋଧକ, ଅଣ୍ଟାରେ ଚାପ ନ ହେବା ନିମନ୍ତେ ଅଣ୍ଟା ସିଧା ରଖି ଓଜନିଆ ଜିନିଷ ଉଠାଇବା ହେଲା ଏହାର ଉପାୟ। କଟି ଯନ୍ତ୍ରଣା ନ ହେବା ନିମନ୍ତେ ଅତି ଉପାଦେୟ ପଦ୍ଧତି କିଛି ଏପର୍ଯ୍ୟନ୍ତ ବାହାରି ନାହିଁ। ଏହା ନ ହେବା ନିମନ୍ତେ ବ୍ୟାୟାମ ଅତି ଉପାଦେୟ, କିନ୍ତୁ ଏହା ତୀବ୍ର ଯନ୍ତ୍ରଣାଗ୍ରସ୍ତ ରୋଗୀଙ୍କ ନିମନ୍ତେ ନୁହେଁ। 6 ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ କଟି ଯନ୍ତ୍ରଣା ହୋଇଥିଲେ ଭବିଷ୍ୟତରେ ପୁନର୍ବାର ନ ହେବା ନିମନ୍ତେ ବ୍ୟାୟାମ କରିବା ଅତି ଆବଶ୍ୟକ। ସ୍ୱଳ୍ପ ବା ମଧ୍ୟମ ଯନ୍ତ୍ରଣାମୁକ୍ତ ଥିବା ସମୟରେ ଭବିଷ୍ୟତରେ ନ ହେବା ଉଦ୍ଦେଶ୍ୟରେ ବ୍ୟାୟାମ କରାଯାଇପାରେ, କିନ୍ତୁ ଏହା ଡାକ୍ତରଙ୍କ ପରାମର୍ଶ ଅନୁସାରେ କରିବା ନିହାତି ଆବଶ୍ୟକ। ନିକୋଟିନ୍ ଓ ଧୂମ୍ରପାନ ମେରୁ ଅସ୍ଥିକୁ ଦୁର୍ବଳ କରେ, ମେରୁଦଣ୍ଡର ନିମ୍ନଭାଗରେ ଥିବା ଅସ୍ଥିଗୁଡ଼ିକର ରକ୍ତ ସଞ୍ଚାଳନ କମ୍ କରେ ଆଉ ମେରୁ ଚକ୍ରିକାର କ୍ଷୟ କରିଥାଏ। ଏଣୁ ଧୂମ୍ରପାନ ନ କରିବାକୁ ଉପଦେଶ ଦିଆଯାଏ। କ୍ରନିକ୍ ବା ବହୁଦିନ ଧରି କଟି ଯନ୍ତ୍ରଣା ହୋଇଥିଲେ ଶକ୍ତ ଗଦି ଅପେକ୍ଷା ସାମାନ୍ୟ ନରମ ଗଦି ଉପରେ ଶୋଇବା ଅଧିକ ଉପକାରୀ। ଓଜନିଆ ଜିନିଷ ଉଠାଇବା ସମୟରେ ବେଲ୍ଟର ଉପାଦେୟତା ଅପେକ୍ଷା ସଠିକ ଉପାୟରୁ ଉଠାଇଲେ କଣ୍ଟି ଯନ୍ତ୍ରଣା ରୋକି ହୁଏ। ଜୋତା ଭିତରେ ସୋଲ୍ ରଖିଦେଲେ ଯନ୍ତ୍ରଣା ଉପଶମ ହୁଏ ନାହିଁ। ଏହାର ଚିକିତ୍ସା ଯାନ୍ତ୍ରିକ, ଅଣଯାନ୍ତ୍ରିକ ଓ ରେଫର୍ଡ ଯନ୍ତ୍ରଣା ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ। ତୀବ୍ର ବେଦନା ହେଲେ, ସ୍ୱଳ୍ପ ଅସୁବିଧା ହେଉଥିଲେ କଷ୍ଟ ନିବାରଣ ନିମନ୍ତେ ଔଷଧ ଦେଇ ଯଥାଶୀଘ୍ର କର୍ମ ସକ୍ଷମ କରାଇ ନିଜ କର୍ମଭୂମିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚିକିତ୍ସା କରାଯାଏ। ସାମାନ୍ୟ କଷ୍ଟ ଥିଲେ ଯଥାସମ୍ଭବ ଶୀଘ୍ର ସ୍ୱାଭାବିକ କର୍ମ ସମ୍ପାଦନ କରିବା ପାଇଁ ଉପଦେଶ ଦିଆଯାଏ। ପୁରୁଣା ବୀମାର ହୋଇଥିଲେ ବିଭିନ୍ନ ପ୍ରକାର ଚିକିତ୍ସା ଆବଶ୍ୟକ ହୁଏ। ନିଜର ଯତ୍ନ ନେବା ବହୁତ ଆବଶ୍ୟକ। ଅକର୍ମଣୀୟ କଲାଭଳି ତୀବ୍ର ବେଦନା ନଥିଲେ ରକ୍ଷଣଶୀଳ ନିଜ ଯତ୍ନ ଦ୍ୱାରା କଟି ଯନ୍ତ୍ରଣା ଭଲ ରୂପେ ଚିକିତ୍ସା କରିହେବ। ଥଣ୍ଡା ଓ ଗରମ ସେକ ଓ କଷ୍ଟ ନ ହେବା ଭଳି ନିୟମିତ କିଛି କାର୍ଯ୍ୟ କରାଯାଇପାରିବ। ନିଦା ବିଛଣା ଅପେକ୍ଷା ଅଳ୍ପ ନିଦା ବିଛଣା ବେଶୀ ଉପାଦାୟ। ସକ୍ରିୟ ରହିବା ବହୁତ ଆବଶ୍ୟକ। କଷ୍ଟବିହୀନ ପରିସର ମଧ୍ୟରେ ସକ୍ରିୟ ରହିଲେ ଶୀଘ୍ର ଆରୋଗ୍ୟ ହେବା ସମ୍ଭବ। ବିଛଣାରେ ଦୁଇ ଦିନରୁ ଅଧିକ ସମୟ ଶୋଇବା ଦ୍ୱାରା ବିଶେଷ ଲାଭ ହୁଏ ନାହିଁ। ଦୀର୍ଘ ସମୟ ଧରି ଶୋଇବା ବା ବସି ରହିବା ଅପେକ୍ଷା କଷ୍ଟ ନ ହେବା ଭଳି କିଛି କାମ କରିବା ତୀବ୍ର ବେଦନାରେ ମଧ୍ୟ ବହୁତ ସ୍ମରଣୀୟ। ସଂଗଠିତ ବ୍ୟାୟାମ ଦ୍ୱାରା ତୀବ୍ର ଯନ୍ତ୍ରଣା ଅଧିକ ବା କମ୍ ହୁଏ ନାହିଁ। ଏହାର ଶାରୀରିକ ଉପଚାର ସକ୍ରିୟ ରହିବାକୁ ଉପଦେଶ ଦିଆଯାଏ, କିନ୍ତୁ ତୀବ୍ର ବେଦନାରେ ଏହାର ଯନ୍ତ୍ରଣା ଉପଶମକାରିତା ଜଣାଯାଇ ନାହିଁ। ଶାରୀରିକ ଉପଚାର ମଧ୍ୟରେ ଥଣ୍ଡା ଓ ଗରମ ସେକ, ମାଲିସ, ଅଲ୍ଟ୍ରାସାଉଣ୍ଡ ଓ ବିଦ୍ୟୁତ ଉତ୍ତେଜକ ବିଶେଷ ଉଲ୍ଲେଖଯୋଗ୍ୟ। ଅଧିକ ବା ମଧ୍ୟମ ଧରଣର କଷ୍ଟ ନିମନ୍ତେ ଗରମ ସେକ ଉପକାରୀ ହୁଏ, କିନ୍ତୁ ପୁରୁଣା ରୋଗର ଗରମ ବା ଥଣ୍ଡା ସେକରେ ଉପକାରିତା ପ୍ରମାଣିତ ହୋଇନାହିଁ। ଚଳନକ୍ଷମ ଓ ସଶକ୍ତ କରିପାରୁଥିବା ବ୍ୟାୟାମ ଯନ୍ତ୍ରଣା ଉପଶମକାରୀ ହୁଏ ଓ ଭବିଷ୍ୟତରେ କଟି ଯନ୍ତ୍ରଣା ହେବାର ସମ୍ଭାବନାକୁ କମାଇ ଦିଏ। ବେଲ୍ଟ ବା କମରପଟି ବ୍ୟବହାର କଲେ ଯନ୍ତ୍ରଣା କମେ ନାହିଁ, କିନ୍ତୁ ଅଣ୍ଟାରେ ବ୍ୟବହାର ଜନିତ ଆଘାତ କମ୍ ହୁଏ, ଫଳରେ କର୍ମ ଦିବସ ବୃଦ୍ଧି ପାଏ। ବିସ୍ତାରକାରୀ, ସଶକ୍ତକାରୀ ଏବଂ ଏରୋବିକ୍ ବ୍ୟାୟାମ ଅନେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୁଅନ୍ତି। କୌଣସି ନିର୍ଦ୍ଦିଷ୍ଟ ବ୍ୟାୟାମ ଅଧିକ ଉପକାରୀ ହେବା ପ୍ରମାଣିତ ହୋଇନାହିଁ ଏବଂ ପୁରୁଣା ରୋଗରେ ଟ୍ରାନ୍ସକ୍ୟୁଟାନିୟସ୍ ଇଲେକ୍ଟ୍ରିକାଲ୍ ନର୍ଭ ଷ୍ଟିମୁଲେସନ୍ ଉପକାରୀ ହୁଏ ନାହିଁ। ଏହାର ଔଷଧ ଯନ୍ତ୍ରଣା ନିରୋଧକ ଓ ପ୍ରଦାହ ନିରୋଧକ ଔଷଧ ଯେପରିକି NSAID ଓ ପାରାସିଟାମଲ୍ ଦ୍ୱାରା କଟି ଯନ୍ତ୍ରଣାର ଲକ୍ଷଣ ଉପଶମ ହୁଏ। ସିଆଟିକ୍ ବିହୀନ ତୀବ୍ର ଓ ପୁରୁଣା କଟି ଯନ୍ତ୍ରଣାରେ NSAID ଔଷଧ ସ୍ୱଳ୍ପକାଳୀନ ଉପଶମ ପ୍ରଦାନ କରିଥାଏ। ତୀବ୍ର ଓ ପୁରୁଣା ରୋଗରେ ପେଶୀ ଶିଥିଳକାରୀ ଔଷଧ ସହ NSAID ଔଷଧ ମିଶାଇଦେଲେ ଯନ୍ତ୍ରଣା ଓ ପେଶୀ ସଙ୍କୋଚନ କମିଯାଇଥାଏ। ପ୍ରିୟ ବନ୍ଧୁଗଣ, ଆଜି ଆମେ ଜାଣିପାରିଲୁ ଏହାର ନିରୋଧକ କ'ଣ ଏବଂ ଚିକିତ୍ସା କ'ଣ। ମୁଁ ଆଶା କରୁଛି ଏହା ଆମ ପ୍ରତ୍ୟେକଙ୍କ ନିମନ୍ତେ ବହୁତ ଲାଭପ୍ରଦ ହୋଇଥିବ। ଆମର ଆଗାମୀ ଭାଗରେ ଏହାର ଶଲ୍ୟ ବିଷୟରେ, ଅପରେସନ୍ ବିଷୟରେ ଆମେ ଅଧିକ କିଛି ଜାଣିନେବା। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ଆକ୍ରମରେ ରଖିଅଛି, ସେହି ଆକ୍ରମରୁ ସେହି ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସମର୍ପଣ ଭାଗ ଦୁଇ। ଯେହେତୁ ମନ୍ଦିରରେ ପ୍ରବେଶ କରନ୍ତି, ସେ ଏକ ପରିବାରକୁ ଉପସ୍ଥାପନ କରୁଥିବା ଦେଖନ୍ତି। ଯାଜଙ୍କ ସମ୍ମୁଖରେ ପ୍ରଥମ ଜନ୍ମଟା ସେମାନଙ୍କ ରୂପ ଦାରିଦ୍ର୍ୟ କଥା କୁହନ୍ତି, କିନ୍ତୁ ସିମିଅନର ଆତ୍ମାର ଚେତାବନୀକୁ ବୁଝିପାରନ୍ତି। ସେ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି ଯେ ଯେଉଁ ଶିଶୁକୁ ପ୍ରଭୁଙ୍କ ପାଖରେ ଉପସ୍ଥିତି କରାଯାଇଛି ସେ ଇସ୍ରାଏଲର ସନ୍ତାନ ଅଟେ। ସେ ତାହାଙ୍କୁ ଦେଖିବା ପାଇଁ ଚେଷ୍ଟା କରିଛନ୍ତି। ଆଚାର୍ଯ୍ୟ ଯାଜକଙ୍କୁ ସିମିଅନ ଆନନ୍ଦିତ ଲୋକ ପରି ଦେଖାଯାଉଅଛି। ପିଲାଟି ମିରିୟମକୁ ଫେରାଯାଇଛି, ସେ ତାକୁ କୁହେ ଓ ତାହାକୁ କହନ୍ତି ଯେ ସେ ତାହା ପରମେଶ୍ୱରଙ୍କ ପାଖକୁ ବା ପରମେଶ୍ୱରଙ୍କ ଠାରୁ ସେ ଉପସ୍ଥାପନା କରାଯାଇଛନ୍ତି। ସେ ପୂର୍ବରୁ ନିଜ ଆତ୍ମାରେ ପ୍ରବେଶ କରିବା ପାଇଁ କେବେ ବି ଅନୁଭବ କରିନାହାନ୍ତି ବା ପବିତ୍ର ଆତ୍ମା ଦ୍ୱାରା ପରିଚାଳିତ ହେବାର ଅନୁଭୂତି କେବେ ବି କରିନାହାନ୍ତି। ସେ ଶିଶୁ ତ୍ରାଣକର୍ତ୍ତାଙ୍କୁ ସ୍ୱର୍ଗ ଆଡ଼କୁ ନେଇ କହିଲେ, ପ୍ରଭୁ ତୁମ୍ଭେ ତୁମ୍ଭର ବାକ୍ୟ ଅନୁସାରେ ଶାନ୍ତିରେ ଚାଲିଯିବାକୁ ଚେଷ୍ଟା କରିଛି, କାରଣ ମୋର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଇଛି, ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରିଅଛ। ଅଯୁହୁଦୀମାନଙ୍କ ହାଲୁକା କରିବା ପାଇଁ ଏକ ଆଲୋକ ଓ ତୁମ୍ଭର ଲୋକ ଇସ୍ରାଏଲର ମହିମା ପାଇଁ। ଭବିଷ୍ୟତ ଭକ୍ତାର ଆତ୍ମା ପରମେଶ୍ୱରଙ୍କ ଏହି ମନୁଷ୍ୟ ଉପରେ ଥିଲା। ସ୍ୱତା ଯୋସେଫ ଏବଂ ମରିୟମ ତାଙ୍କ କଥା ବିଷୟରେ ଆଶ୍ଚର୍ଯ୍ୟ କରି ଠିଆ ହେଲେ। ସେ ଆଶୀର୍ବାଦ କଲେ। ସେମାନେ ମରିୟମଙ୍କୁ କହିଲେ, ଦେଖ ଏହି ସନ୍ତାନଟି ପତନ ପାଇଁ ସ୍ଥିର ଅଛି। ଇସ୍ରାଏଲର ଅନେକ ଲୋକଙ୍କୁ ପୁନର୍ବାର ଉଠନ୍ତି ସେହି ଚିହ୍ନ ପାଇଁ, ଯାହା ବିରୁଦ୍ଧରେ କହିବ ତୁମର ଆତ୍ମାରେ ଖଡ଼କ ବିସ୍ତାର କରିବ, ଅନେକ ହୃଦୟର ଚିନ୍ତାଧାରା ପ୍ରକାଶ ପାଇବ। ଅନ୍ୟ ଜଣେ ଭବିଷ୍ୟତ ବକ୍ତା ଥିଲେ, ସେ ଆସି ଖ୍ରୀଷ୍ଟଙ୍କ ବିଷୟରେ ସିମିଅନଙ୍କ ସାକ୍ଷାକୁ ନିଶ୍ଚିତ କଲେ। ଯେତେବେଳେ ସେ କହିଲେ ତାର ମୁଖ ପରମେଶ୍ୱରଙ୍କ ମହିମାରେ ଆଲୋକିତ ହେଲା, ସେ ପ୍ରଭୁ ଖ୍ରୀଷ୍ଟଙ୍କୁ ଦେଖିପାରି ଆନନ୍ଦିତ ହେଲେ, ତାହାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେଲେ। ଏହି ନମ୍ର ଉପାସନାକାରୀମାନେ ଭବିଷ୍ୟତବାଣୀଗୁଡ଼ିକ ଆଶାର ଭାବରେ ଅଧ୍ୟୟନ କରିନଥିଲେ, କିନ୍ତୁ ଯେଉଁମାନେ ଇସ୍ରାଏଲରେ ଶାସକ ଓ ଯାଜକ ଥିଲେ ସେମାନେ ସେମାନଙ୍କ ସମ୍ମୁଖରେ ଭବିଷ୍ୟତ ଭକ୍ତମାନଙ୍କ ବହୁମୂଲ୍ୟ ବାକ୍ୟ ଥିଲେ। ସେମାନେ ପ୍ରଭୁଙ୍କ ପଥରେ ଚାଲିନଥିଲେ, ସେମାନଙ୍କର ଚକ୍ଷୁ ଜୀବନ ଆଲୋକକୁ ଦେଖିବା ପାଇଁ ଖୋଲା ନଥିଲା। ତେଣୁ ଏହା ଏବେ ବି ଅଛି। ଯେଉଁ ଘଟଣାରେ ସମସ୍ତ ସ୍ୱର୍ଗର ଧନ୍ୟ କେନ୍ଦ୍ରିତ ଅଭିଦ, ସେମାନଙ୍କ ଘଟଣା ଅଦୃଶ୍ୟ ଅଟେ। ପରମେଶ୍ୱରଙ୍କ ମନ୍ଦିରରେ ଧାର୍ମିକ ନେତା ଓ ଉପାସନାକାରୀମାନେ ପୁରୁଷ ମହିଳା ଖ୍ରୀଷ୍ଟଙ୍କୁ ବା ଖ୍ରୀଷ୍ଟଙ୍କ ଇତିହାସର ସ୍ୱୀକାର କରନ୍ତି। ଯେତେବେଳେ ସେମାନେ ଜୀବନରୁ ଦୂରେଇ ଯାଆନ୍ତି, ଖ୍ରୀଷ୍ଟ ତାଙ୍କର ବାକ୍ୟରେ ଦରିଦ୍ରମାନଙ୍କ ଠାରେ ଆତ୍ମା ବୋଲି ପାଇଁ ଆହ୍ୱାନ କରନ୍ତି। ଯେଉଁ ଦୁଃଖରେ ଆମର ପାଇଁ ଆହ୍ୱାନ କରନ୍ତି ସେମାନଙ୍କର ଧାର୍ମିକ କାର୍ଯ୍ୟରେ ଦାରିଦ୍ର୍ୟ କଠିନ ଓ ନିନ୍ଦା ଆଜି 1800 ବର୍ଷ ପୂର୍ବେ ସେ ଅପେକ୍ଷା ଆଉ ସହଜରେ ଗ୍ରହଣ କରାଯାଇ ନାହିଁ। ବନ୍ଧୁ, ମରିୟମ ସିମିଓଙ୍କ ବ୍ୟାପକ ଓ ଦୂରଦୂରଗାମୀ ଭବିଷ୍ୟତବାଣୀ ବିଷୟରେ ସେ ଚିନ୍ତା କଲେ। ସେ ପିଲାକୁ ନିଜ ବାହୁରେ ଦେଖି ବାକ୍ୟକୁ ସ୍ମରଣ କଲେ। ସେ ବେତଲହେମ ମେଷଙ୍କ ପାଲକମାନେ କହିଲେ ସେ କୃତଜ୍ଞ, ଆନନ୍ଦ ଓ ଉଜ୍ଜ୍ୱଳ ଆଶରେ ପୂର୍ଣ୍ଣ ଥିଲେ। ସିମିଓନଙ୍କ ବାକ୍ୟ, ଯେଶାୟାଙ୍କ ଭବିଷ୍ୟତବାଣୀ ବାକ୍ୟ ତାଙ୍କ ମନକୁ ଟାକିଲେ। ଅନନ୍ତର ଯେଶାୟାର ଗଣ୍ଡିର ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ। ପୁଣି ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାଙ୍କଠାରେ ଅଧୀନଷ୍ଟ କରିବେ। ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଅମୋଦ ହେବ। ପୁଣି ସେ ଆପଣା ଚକ୍ଷୁରୁ ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଏ ବା ଆପଣା କର୍ଣ୍ଣର ଶ୍ରବଣାଶ୍ରେ ଅନୁଯୋଗ କରିବେ ନାହିଁ, ମାତ୍ର ସେ ଧର୍ମରେ ଦୀନହୀନମାନଙ୍କର ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିଦେବେ। ପୁଣି ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠଦୋର ନିଶ୍ୱାସ ଦ୍ୱାରା ଦୁଷ୍ଟକ ସିଂହାର କରିବେ। ଧର୍ମ ତାଙ୍କ କଟି ଦେଶର ପୁଟୁକା ଓ ବିଶ୍ୱଦତାଙ୍କ କକ୍ଷର ପୁଟୁକା ହେବ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହାଲୁଅ ଦେଖିଅଛନ୍ତି। ଯେଉଁମାନେ ମୂଲ୍ୟ ଛାୟାରୂପ ଦେଶରେ ବାସ କରେ ସେମାନେ ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। ବନ୍ଧୁ, ତୁମେ ସେହି ଦେଶୀୟ ଲୋକଙ୍କୁ ବହୁ ସଂଖ୍ୟକ କରି ସେମାନଙ୍କ ଆନନ୍ଦ ବୃଦ୍ଧି କରିଅଛ। ସେମାନେ ଶସ୍ୟ ଛେଦନରେ ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି। ଲୁଟ ବିଭାଗ କରିବା ସମୟରେ ତୁଲ୍ୟ ଉଲ୍ଲାସିତ ହୁଅନ୍ତି, କାରଣ ମିଦାନିୟର ଦିନରେ ଯେପରି ସେପରି ତୁମେ ତାହାର ଭାର ସ୍ୱରୂପ ଜୁଆଲି ଓ ତାହାର ସ୍କନ୍ଦତିତ ବାହୁଙ୍ଗୀ ତାହାର ଉପଦ୍ରବ୍ୟକାରୀଣ ଦଣ୍ଡ ଭାଙ୍ଗି ପକାଇଅଛ। ଏହେତୁ କଲହରେ ସଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ର ସବୁ ଜ୍ୱଳନୀୟ ଦ୍ରବ୍ୟ ଅଗ୍ନି ପାଇଁ କାଷ୍ଠରୁ ସ୍ୱରୂପ ହେବ, କାରଣ ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ କନ୍ଦରେ କର୍ତ୍ତୃତ୍ୱ ଭାର ଥୁଆ ଯାଇଥିବ। ପୁଣି ତାହାଙ୍କର ନାମ ଆଚାର୍ଯ୍ୟ, ମନ୍ତ୍ରୀ, ପରାକ୍ରମୀ, ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିର ରାଜା। ଏହିପରି ଯେଶାୟା 11:1-5, 9:2-6 ଲେଖାଯାଇଅଛି। ବନ୍ଧୁ, କିନ୍ତୁ ମରିୟମ କ୍ରିଷ୍ଣଙ୍କ ମିଶନକୁ ବୁଝିନଥିଲେ। ସିମିଓଙ୍କ ଥିଲା ଯୀଶୁଙ୍କ ବିଷୟରେ ଭବିଷ୍ୟତ ବକ୍ତା ଓ ଯିହୁଦୀମାନଙ୍କ ହାଲୁକା କରିବା ପାଇଁ ଆଲୋକ ଭାବରେ ଭବିଷ୍ୟତ ବକ୍ତା ଭବିଷ୍ୟତବାଣୀ କଲେ, ଇସ୍ରାଏଲର ଗୌରବ। ତେଣୁ ଦୂତମାନେ ସମସ୍ତ ଲୋକମାନଙ୍କ ପାଇଁ ଆନନ୍ଦର ସଂକ୍ଷକ ଭାବରେ ତ୍ରାଣକର୍ତ୍ତାଙ୍କ ଜନ୍ମ ଘୋଷଣା କରିଥିଲେ। ପରମେଶ୍ୱର ମସିହଙ୍କ କାର୍ଯ୍ୟର ସଂକୀର୍ଣ୍ଣ ଯିହୁଦା ଧାରଣକୁ ଠିକ କରିବାକୁ ଚେଷ୍ଟା କରିଥିଲେ। ସେ ଇଚ୍ଛା କରିଥିଲେ ଯେ ଇସ୍ରାଏଲର ଉଦ୍ଧାରକାରୀ ପରି ନୁହେଁ ବରଂ ଜଗତର ମୁକ୍ତିଦାତା ପରି ଯୀଶୁଙ୍କୁ ଦେଖାଯାଉ। କିନ୍ତୁ ଯୀଶୁଙ୍କ ମାଆର ମିଶନ ବୁଝିବାର ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ହେବ। ମରିୟମ ଦାଉଦଙ୍କ ସିଂହାସନର ମସିହର ରାଜତ୍ୱକୁ ଅପେକ୍ଷା କଲେ, କିନ୍ତୁ ସେ ସେହି ଦୁଃଖର ବାପ୍ତିସ୍ମ ଦେଖିଲେ ନାହିଁ। ସିମିଓନ ମାଧ୍ୟମରେ ଏହା ପ୍ରକାଶ ପାଇଲା ଯେ ମସ୍ତିଷ୍କ ଜଗତରେ କୌଣସି ବାଧାପ୍ରାପ୍ତ ନ ରହିବ। ମରିୟମଙ୍କୁ କହିଲେ, ତୁମର ଆତ୍ମାରେ ଖଡ଼କ ବିଛିଛି। ପରମେଶ୍ୱରଙ୍କ ଯୀଶୁଙ୍କ ମାତାଙ୍କୁ ଯୀଶୁଙ୍କ ପାଇଁ ଯେଉଁ ଦୁଃଖ ଦେଇଛନ୍ତି ତାହା ପରମେଶ୍ୱର ଯୀଶୁଙ୍କ ପାଇଁ ଯାହା ବହନ କରିବାକୁ ଲାଗିଲେ ତାହା ପରମେଶ୍ୱରଙ୍କୁ ଏକ ସୂଚକ ଦିଅନ୍ତି। ସିମନ କହିଲେ, ଦେଖ, ଏହି ପିଲାଟି ପତନ ପାଇଁ ସ୍ଥିର ଅଛି। ଇସ୍ରାଏଲର ଅନେକ ଲୋକଙ୍କ ପୁନର୍ବାର ଉଠନ୍ତି ସେହି ଚିହ୍ନ ପାଇଁ ଯାହା ବିରୁଦ୍ଧ କରିବ, ସେମାନେ ପୁନର୍ବାର କିଏ ଉଠିବେ ତାହା ପଡ଼େ। ଖ୍ରୀଷ୍ଟଙ୍କଠାରେ ଉଦ୍ଧାନ କରିବା ପୂର୍ବରୁ ଆମ୍ଭେମାନେ ପଥର ଉପରେ ପଡ଼ୁ ଭାଙ୍ଗିବା। ଯଦି ଆଧ୍ୟାତ୍ମିକ ରାଜ୍ୟର ମହିମା ଜାଣିବା ପାଇଁ, ତେବେ ଆମେ ନିଜକୁ ସିଂହାସନ ଯୁହୁଦୀମାନେ ଅପମାନ ମାଧ୍ୟମରେ ଯେଉଁ ସମ୍ମାନ ପାଇଲେ ତାହା ଗ୍ରହଣ କରିବେ ନାହିଁ। ତେଣୁ ସେମାନେ ସେମାନଙ୍କର ମୁକ୍ତିଦାତା ଗ୍ରହଣ କରିବେ ନାହିଁ। ସେ ଏକ ଚିହ୍ନ ଥିଲା ଯାହା ବିରୁଦ୍ଧରେ କଥା ହୋଇଥିଲା। ଅନେକ ହୃଦୟର ଚିନ୍ତାଧାରା ପ୍ରକାଶ ପାଇପାରେ। ଆଲୋକରେ ତ୍ରାଣକର୍ତ୍ତାଙ୍କ ଜୀବନ ସମସ୍ତଙ୍କର ହୃଦୟ ଏପରିକି ସୃଷ୍ଟିକର୍ତ୍ତାଙ୍କରୁ ଆରମ୍ଭ କରି ପର୍ଯ୍ୟନ୍ତ ଅନ୍ଧକାରର ଅଧିପତି ପ୍ରକାଶ ପାଇଲେ। ସୈତାନ ପରମେଶ୍ୱରଙ୍କ ସ୍ୱାର୍ଥପରର ଓ ହତ୍ୟାଚାରୀକାରୀ ଭାବରେ ପ୍ରତିନିଧିତ୍ୱ କରିଛନ୍ତି। ସେମାନେ ସେମାନଙ୍କୁ ଦାବି କରିଛନ୍ତି, ସେମାନେ କିଛି ଦିଅନ୍ତି ନାହିଁ। ସେମାନେ ନିଜ ମହିମା ପାଇଁ ତାଙ୍କର ଜୀବନ ବା ଜୀବମାନଙ୍କ ସେବା ପାଇଁ କୌଣସି ବଳିଦାନ କରନ୍ତି ନାହିଁ। କିନ୍ତୁ କୃଷ୍ଣଙ୍କ ଦାନ ପରମପିତାଙ୍କ ହୃଦୟକୁ ପ୍ରକାଶ କରେ। ଏହା ସର୍ବଶ୍ରେଷ୍ଠ ପରମେଶ୍ୱର ଚିନ୍ତାଧାରା ଆମ ପ୍ରତି, ଯେପରି ଆମେ ପାହୁ ବାଇବଲରେ ଭରସା ହେବା ନିମନ୍ତେ ସେସବୁ ଅମଙ୍ଗଳ ନୁହେଁ, ମଙ୍ଗଳ ସଙ୍କଟ ଅଟେ। ମିରିୟମ ଏହିପରି ତାହାଙ୍କୁ ସାହାଯ୍ୟ ପାଇଥିଲା, ମିରିୟମକୁ ଏହିପରି ସାହାଯ୍ୟ ପାଇଥିଲା, ଯେପରି ଆମେ ଜିରିମିୟ 29:11 ଆମେ ପାଉଅଛୁ। ଏହା ଘୋଷଣା କରେ ଯେ ପରମେଶ୍ୱର ପାପ ପ୍ରତି ଘୃଣା ମୃତ୍ୟୁ ପରି ଶକ୍ତିଶାଳୀ, କିନ୍ତୁ ପାପୀମାନଙ୍କ ପ୍ରତି ତାଙ୍କର ପ୍ରେମ ମୃତ୍ୟୁ ଅପେକ୍ଷା ଶକ୍ତିଶାଳୀ। ଆମର ମୁକ୍ତି ଗ୍ରହଣ କରିବା ପରେ ସେ କିଛି ଛାଡ଼ିବେ ନାହିଁ, ତଥାପି ପ୍ରିୟ, ଯାହା ତାଙ୍କ କାର୍ଯ୍ୟ ସମାପ୍ତ କରିବା ପାଇଁ ଆବଶ୍ୟକ। ବନ୍ଧୁ, ଆମ୍ଭମାନଙ୍କ ମୁକ୍ତି ପାଇଁ କୌଣସି ସତ୍ୟ ନିରାଧ ହୁଏ ନାହିଁ, ଦୟାର କୌଣସି ଚମତ୍କାର ନାହିଁ, ଅବହେଳା କି କୌଣସି ଦିବ୍ୟ ଏଜେନ୍ସ ବା କେହି ନାହାନ୍ତି। ସେହି ଉପହାର ଉପରେ ଦୟା କର। ସ୍ୱର୍ଗର ପୁରା ଭଣ୍ଡାର ସେହି ମାନଙ୍କ ପାଇଁ ଖୋଲା ଅଛି ଯାହା ସେ ବଞ୍ଚାଇବାକୁ ଚାହାନ୍ତି। ଜଗତର ଧନ ସଂଗ୍ରହ କରି ଅସୀମ ଶକ୍ତିର ସମ୍ବଳ ଖୋଲି ଦେଖନ୍ତି। ସେମାନଙ୍କୁ ଖ୍ରୀଷ୍ଟଙ୍କ ହସ୍ତରେ ଦିଅନ୍ତି। ସେ କହିଲେ, ଏସବୁ ମନୁଷ୍ୟ ପାଇଁ। ଏହି ଉପହାରଗୁଡ଼ିକ ବ୍ୟବହାର କରି ତାଙ୍କୁ ବିଶ୍ୱାସ କରନ୍ତୁ ଯେ ପୃଥିବୀ କିମ୍ବା ସ୍ୱର୍ଗରେ ମୋର ଠାରେ ଅଧିକ ପ୍ରେମ ନାହିଁ, ତାଙ୍କର ସବୁଠାରୁ ବଡ଼ ସୁଖ ମୋତେ ଭଲ ପାଇଛି। ବନ୍ଧୁ, କାଲବରୀ କ୍ରସରେ ପ୍ରେମ ଏବଂ ସ୍ୱାର୍ଥପରତା ସମ୍ମାନ ଠିଆ ହେଲା। ଏଠାରେ ସେମାନଙ୍କ ମୁକୁଟ ପ୍ରକାଶ ଥିଲା। ଖ୍ରୀଷ୍ଟ କେବଳ ଜୀବିତ ଥିଲେ, ସ୍ୱାନ୍ତନା ଓ ଆଶୀର୍ବାଦ କର ଓ ଯୀଶୁଙ୍କୁ ମୃତ୍ୟୁରେ ପକାଇବା ପାଇଁ ଶୈତାନ ପ୍ରଶ୍ନିତ୍ମ ଦେଲେ। ପରମେଶ୍ୱରଙ୍କ ପ୍ରତି ତାଙ୍କର ଘୃଣାର ଅପବ୍ୟବହାର ସେ ସ୍ପଷ୍ଟ କଲେ ଯେ ତାଙ୍କର ବିଦ୍ରୋହର ପ୍ରକୃତ ଉଦ୍ଦେଶ୍ୟ ଥିଲା ପରମେଶ୍ୱରଙ୍କ ସିଂହାସନ ପାଇବା ପାଇଁ ଓ ପରମେଶ୍ୱରଙ୍କ ପ୍ରେମରେ ପ୍ରଦର୍ଶନ କରିବା। ଖ୍ରୀଷ୍ଟଙ୍କ ଜୀବନ ଓ ମୃତ୍ୟୁ ଦ୍ୱାରା ମନୁଷ୍ୟମାନଙ୍କ ଚିନ୍ତାଧାରା ମଧ୍ୟ ଅଛି। ଦୃଷ୍ଟିକୋଣର ଆନନ୍ତୁ ମଙ୍ଗଳ ଠାରେ ଆମର କରି କ୍ରସ ପର୍ଯ୍ୟନ୍ତ ଯୀଶୁଙ୍କ ଜୀବନ ଆତ୍ମସମର୍ପଣ ଓ ଦୁଃଖରେ ସେହି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଥିଲା। ଏହା ପୁରୁଷମାନଙ୍କ ଉଦ୍ଦେଶ୍ୟକୁ ଉନ୍ନତନକ କଲା। ଯୀଶୁ ସ୍ୱର୍ଗର ସତ୍ୟ ସହିତ ଆସିଲେ। ଯେଉଁମାନେ ପବିତ୍ର ଆତ୍ମାର ସ୍ୱର ଶୁଣନ୍ତି ସେମାନେ ଯୀଶୁଙ୍କ ପ୍ରତି ଆକସ୍ମିତ ହୁଅନ୍ତି। ଆତ୍ମାର ଉପାସନାକାରୀମାନେ ସୈତାନର ରାଜ୍ୟରକୁ ଦୂରେଇ ହୁଅନ୍ତି। ଖ୍ରୀଷ୍ଟଙ୍କ ପ୍ରତି ସେମାନଙ୍କ ମନୋଭାବରେ ସମସ୍ତେ ଦେଖାଇବେ ଯେ ସେମାନେ କେଉଁଠାରେ ଠିଆ ହୋଇଅଛନ୍ତି। ତେଣୁ ସମସ୍ତେ ନିଜ ଉପରେ ବିଚାର କରନ୍ତି। ଅନ୍ତିମ ବିଚାର ଦିନରେ ପ୍ରତ୍ୟେକ ହଜିଯାଇଥିବା ଆତ୍ମସତ୍ୟକୁ ପ୍ରତ୍ୟାଖ୍ୟାନ କରିବାର ପ୍ରକୃତି ବୁଝିବେ। କୃଷ ଉପସ୍ଥିତ ହେବ ଏବଂ ଏହାର ପ୍ରକୃତ ଅନ୍ଧ ହୋଇଥିବା ପ୍ରତ୍ୟେକ ମନ ଦ୍ୱାରା ଦେଖାଯାଇପାରିବ। ଅଧର୍ମ ଦ୍ୱାରା ଏହାର ରହସ୍ୟମୟ ସହିତ କାଲବରୀ ରୋଗ ଦର୍ଶନ ପୂର୍ବରୁ ପୀଡ଼ିତ ପାପୀମାନେ ନିନ୍ଦା କରିବେ। ପ୍ରତ୍ୟେକ ମିଶ୍ରର କବକ ହେବ, ଉଡ଼ିଯିବା ମାନବ ବିଦାବ ଏଠାର ଘୃଣା ଚରିତ୍ରରେ ଦେଖାଯିବ। ବନ୍ଧୁ, ପୁରୁଷମାନେ ଦେଖିବେ ଯେ ସେମାନଙ୍କ ପସନ୍ଦ କ'ଣ ଅଛି। ସତ୍ୟର ପ୍ରତ୍ୟେକ ପ୍ରଶ୍ନ ଏବଂ ଦୀର୍ଘ ଦିନର ବିବାଦର ତ୍ରୁଟି ତାପରେ ସ୍ପଷ୍ଟ ହୋଇଯାଇପାରେ। ବ୍ରହ୍ମାଣ୍ଡର ବିଚାରରେ ମନ୍ଦର ଆସ୍ମିତ କିମ୍ବା ନିରନ୍ତର ତାର ପାଇଁ ପରମେଶ୍ୱର ଦୋଷକୁ ସ୍ପଷ୍ଟ କରିବେ। ଏହା ଦର୍ଶିବେ ଯେ ପରମେଶ୍ୱରଙ୍କ ଆଜ୍ଞା ପାପ ପାଇଁ ଉପକାରକ ନୁହେଁ। ପରମେଶ୍ୱରଙ୍କ ସରକାରରେ କୌଣସି ତ୍ରୁଟି ନାହିଁ, ସ୍ନେହର କୌଣସି କାରଣ ନାହିଁ। ଯେତେବେଳେ ସମସ୍ତ ହୃଦୟର ଚିନ୍ତାଧାରା ପ୍ରକାଶ ହେବେ, ତେବେ ସେମାନେ ଅନୁସରଣ କରିବେ ଓ ବିଦ୍ରୋହୀମାନେ ଏକତ୍ରିତ ହେବେ। ବନ୍ଧୁ, ସେମାନେ ଈଶ୍ୱରଙ୍କ ଦାସ ମୋଷା ଓ ସେମାନେ ମେଷପାଳକଙ୍କ ଗୀତ ଗାନ କରନ୍ତି, କୁହନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମର କର୍ମସମୂହ ମହତ ଓ ଆଚର୍ଯ୍ୟ। ହେ ଜାତି ସମୂହର ରାଜା, ତୁମର ପଥ ସମସ୍ତ ନ୍ୟାୟ ଓ ସତ୍ୟ। ହେ ପ୍ରଭୁ, କିଏ ତୁମକୁ ଭୟ କରିବ? କିଏ ତୁମ ନାମ ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର, ଜାତି ସମୂହ ଆସି ତୁମ ଛାମରେ ପ୍ରମାଣ କରିବେ। ତେଣୁ ତୁମର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଛି। ପ୍ରକାଶିତ 13:5। ବନ୍ଧୁ, ସେହି ପରମେଶ୍ୱର ଯିଏକି ଏହି ପୃଥିବୀରେ ଜନ୍ମ ହେଲେ, ମାନବ ଜାତି ପାଇଁ ନିଜ ଜୀବନ ଦାନ ଦେଲେ କୃଷରେ, ଯେପରି ସେହି ମାନବ ଅନନ୍ତ ଜୀବନ ପ୍ରାପ୍ତ ପାଇପାରିବ। କ'ଣ ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ଆପଣ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ବର୍ତ୍ତମାନ ହିଁ ସେହି ସମୟ ନିଜକୁ ସମର୍ପଣ କରି ତାହାଙ୍କ ପ୍ରେମ ନାମରେ ବିଶ୍ୱାସ କରି, ତାଙ୍କ ଜନ୍ମରେ ବିଶ୍ୱାସ କରି ନିଜକୁ ସମର୍ପଣ କରିବା। ତାହେଲେ ଚାଲନ୍ତୁ ସେହି ଆଶାରେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ଦାୟକ, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ତାହାଙ୍କ ସହ ଯିବା ପାଇଁ ଏକ ଆଶା, ଭରସା, ଭରାଓ ଭଳି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।